ଧନ୍ୟବାଦ, ଅଶେଷ ଧନ୍ୟବାଦ ଭକ୍ତବୃନ୍ଦ। ଇଏ ଗୋଟିଏ ନୂଆ ଗୀତ, ନୂଆ ପ୍ରକାର ଭାବ। ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗାଈ ଚରାଉଥିଲେ। ଏହି ସମୟରେ ଯମୁନାକୁ ଆସୁଛନ୍ତି ରାଧାରାଣୀ। ତାଙ୍କୁ ଦେଖି ଭଗବାନ କୃଷ୍ଣ କ'ଣ କଲେ, ବଂଶୀ ବଜାଇଲେ। ବଂଶୀ ଡାକିଲା, ରାଧା ରାଧା, ଆଗ ରାଧେ। ତେଣୁ କବିଙ୍କ ଚାତୁର୍ଯ୍ୟ ଭଙ୍ଗୀ ଏକ ନୂଆ ପ୍ରକାରର। ଛିଡ଼ା ଶିକା ଲଇଲୋ, ଛିଡ଼ା ଶିକା ଲଇ, ରାଧିକାକୁ କାହ୍ନୁ ନେଲା ବଇଁଶୀ ବଜେଇ। ଛିଡ଼ା ଶିକା ଲଇଲୋ, ଛିଡ଼ା ଶିକା ଲଇ, ଛିଡ଼ା ଶିକା ଲଇଲୋ, ଛିଡ଼ା ଶିକା ଲଇ, ରାଧିକାକୁ କହ୍ନେଇ ନେଲା, ରାଧିକାକୁ କହ୍ନେଇ ନେଲା ବଇଁଶୀ ବଜେଇଲୋ। ଛିଡ଼ା ଶିକା ଲଇ, ଛିଡ଼ା ଶିକା ଲଇଲୋ, ଛିଡ଼ା ଶିକା ଲଇ, ରାଧିକାକୁ କହ୍ନେଇ ନେଲା, ରାଧିକାକୁ କହ୍ନେଇ ନେଲା ବଇଁଶୀ ବଜେଇଲୋ। ଛିଡ଼ା ଶିକା ଲଇ, ଛିଡ଼ା ଶିକା ଲଇଲୋ, ଛିଡ଼ା ଶିକା ଲଇ, ଯମୁନା ନଈରେ ମିଳିଛି ନା କଳା ନାଉରୀ, ଆହା। ଯମୁନା ନଈରେ ମିଳିଛି ନା କଳା ନାଉରୀ, ଆହା କଳା ନାଉରୀ, ଜୁଆର ଦେଖି ଯାଉଛି ଡରି ରାଇ ସୁନ୍ଦରୀ। ଯମୁନା ନଈରେ ମିଳିଛି ନା କଳା ନାଉରୀ, ଆହା କଳା ନାଉରୀ, ଜୁଆର ଦେଖି ଯାଉଛି ଡରି ରାଧା ସୁନ୍ଦରୀ। ନାହିଁ ତା ପାଖେ ପର ଆପଣାଲୋ, ନାହିଁ ତା ପାଖେ, ନାହିଁ ତା ପାଖେ ପର ଆପଣାଲୋ, ଭାବକୁ ନିକଟ ସେଇ। ଛିଡ଼ା ଶିକା ଲଇଲୋ, ଛିଡ଼ା ଶିକା ଲଇ, ଛିଡ଼ା ଶିକା ଲଇଲୋ, ଛିଡ଼ା ଶିକା ଲଇ, ଦେଖି ଦାମ ସୁଦାମ ମଧୁମଙ୍ଗଳ କହୁଛନ୍ତି, ଆହା କଳା କାହ୍ନୁ ଆଜି କ'ଣ ଭଦ ଭଦଳିଆ ପକ୍ଷୀ ଉଡ଼େଇକି ଆଇଛ କି। ଭଦଳିଆ ପକ୍ଷୀ ଉଡ଼େଇ ଦେଇଛି ଡାହାଣ ପାଖେ, ଆହା ଡାହାଣ ପାଖେ, ବଇଁଶୀ ସୋନେ କାଳିଆ କାହ୍ନୁ ଭାବ ପରଖେ। ଭଦଳିଆ ପକ୍ଷୀ ଉଡ଼େଇ ଦେଇଛି ଡାହାଣ ପାଖେ, ଆହା ଡାହାଣ ପାଖେ, ବଇଁଶୀ ସୁନେ କାଳିଆ କାହ୍ନୁ ଭାବ ପରଖେ। କହ୍ନେଇ ପ୍ରେମକୁ କିଏ ବୁଝି ବୋଲ, କହ୍ନେଇ ପ୍ରେମକୁ, କହ୍ନେଇ ପ୍ରେମକୁ କିଏ ବୁଝି ବୋଲ, ଭାରି ସି ଆଣିଆ ସେଇ। ଛିଡ଼ା ଶିକା ଲଇଲୋ, ଛିଡ଼ା ଶିକା ଲଇ, ଛିଡ଼ା ଶିକା ଲଇଲୋ, ଛିଡ଼ା ଶିକା ଲଇ। ଜଗନ୍ନାଥ ମହାପ୍ରଭୁ ଭକ୍ତମାନେ କହୁଛନ୍ତି, ଆନନ୍ଦରେ ଲବଣୀ ପ୍ରତିମା କଳା କାହିଁଛ ମାଳିଆ, ସେ କାଳିଆ କୃଷ୍ଣ ବନମାଳୀ, ଆହା। ଲବଣୀ ପ୍ରତିମା କଳା କାହିଁଛ ବିଚିତ୍ର ଜଣେ, ଆହା ବିଚିତ୍ର ଜଣେ, ରାତି ଅଧରେ ଗୋପୀମାନଙ୍କୁ ବୁଲାଏ ବଣି। ଲବଣୀ ପ୍ରତିମା କଳା କାହିଁଚ ବିଚିତ୍ର ଜଣେ, ଆହା ବିଚିତ୍ର ଜଣେ, ରାତି ଅଧରେ ଗୋପୀମାନଙ୍କୁ ବୁଲାଏ ବଣି। ଯେତିକି ଗୋପିକି ସେତିକି କୃଷ୍ଣ, ଯେତିକି ଗୋପିକି, ଯେତିକି ଗୋପିକି ସେତିକି କୃଷ୍ଣ, ତା ମାୟା ବୁଝିନୁ ହୋଇ। ଛିଡ଼ା ଶିକା ଲଇଲୋ, ଛିଡ଼ା ଶିକା ଲଇ, ଛିଡ଼ା ଶିକା ଲଇଲୋ, ଛିଡ଼ା ଶିକା ଲଇ,
राधा कृष्ण को कदम मूड़े जमुना कूल देखी सखा सहोदर माने कौन भावुंट प्रिय भक्तवृंद
पंदर दिन रे पुने सिना जगत पाई आहा जगत पाई सब दिन परा पुने जन्म आम कन्हे पंदर दिन रे पुने सिना जगत पाई आहा जगत पाई सब दिन परा पुने जन्म आम कन्हे सबुठी थाई से कौठी नहीं लो सबुठी थाई सबुठी थाई से कौठी नहीं लो भक्त पाखरे थाई छिड़ा सिखा लईलो छिड़ा सिखा लई छिड़ा सिखा लईलो छिड़ा सिखा लई मोर जोठी थाउ लो भलरे थाउ आ भलरे थाउ राधिका संगे आड़ नयन से चाही थाउ
भक्त मधुमंगल अपूर्व दृश्य देखी भगवान कृष्ण को राधाराणी सरकार को पाखरे रखी वंशी बजाउछन्ति कृष्ण ए जुगल मूर्ति की देखी मधुमंगल कहते आहा अपूर्व ये बेस अपूर्व मूर्ति रूप लावण्य धन्य धन्य
कला कानु मोर जोठी थाउ लो भलरे थाउ आहा भलरे थाउ राधिका संगे आड़ नयन से चाही थाउ पद अरविंद शरण मागे पद अरविंद पद अरविंद शरण मागे हजार जुहार होई छिड़ा सिखा लई लो छिड़ा सिखा लई आहा छिड़ा